ଥଣ୍ଡା କୁ ଦିଆ ମୋ ନା ମୋ ନା ସଂଯୁକ୍ତା ବାରିକ ଥଣ୍ଡା କୁ ଦିଆରେ ଯୋଉ ଷ୍ଟଲ ପଡିଛି ଅଳିଆ ଆବର୍ଜନା ପାଇଁ ଆମେ କିପରି ଷ୍ଟଲ ପିନ୍ ନମ୍ବରରେ ଫୋନ କରିବୁ ଆମର କିଛି ଅସୁବିଧା ହେଲେ ଫୋନ କରି ଜଣେଇବୁ ଡିଏମସି ତରଫରୁ ଅଳ୍ପ ମୂଲ୍ୟରେ ଟାଙ୍କି ସଫା କରିବାକୁ ଫୋନ କରିବୁ ଡ୍ରେନ୍ ସଫା କରିବାକୁ ବି ଫୋନ କରିବୁ ସବୁ ଆଗେ କିପରି କହିଦେଲେ କହିବି ନା ମୋବାଇଲ